ରହି ଲକ୍ଷେ ଜହ୍ନକୁ ଆଣି ମୋ ହାତେ ଧରେଇ ଦଉ କାହାର ନଜର ଲାଗିବା ଆଗରୁ ତୁ ମୋତେ ଘୋଡ଼େଇ ଦଉ କଳା କାହ୍ନୁ ମୁଁ ତୋର ତୁ ଯୋ ସଦା ପରି ମା ମୋର ତୋ ଗର୍ଭରୁ କାଢ଼ି ମୋତେ ସଂସାର ତୋ ହାତ ମୋ ମଥାରେ ରହିଥିଲେ ପାଦ ଧୂଳି ତୋର ନଉଥିଲେ ମୁଁ କିଛି ଖୋଜିବିନି ମା ତୋ ବିନା ମୁଁ ରହିପାରିବିନି ସିଂହାସନରେ ବସିବାକୁ କରେ ଯେ ଲୋଭ ସିଏ ମା କୋଳରେ ବସିବାରେ ଜାଣିନି ଲାଭ ନ ମିଳୁ ପଛେ ମୋ ଭାଗ୍ୟରେ ଟିକିଏ ଶୁଭ ମୋ ପାଖରେ ଥିଲେ ମାଲ ମୋର ହଜାରେ ତତେ ଝୁରୁଛି ପରା ମାଲ ଫେରି ତୋ ହାତ ଧରି ଚାଲିବି ପରା ଖରା ବାଜିଲେ ଦଉଥିଲୁ ମୋତେ ତୁ ଛାଇ ମୋତେ ମଣିଷ କରି ଗଲୁ ତୁ ଫେରି କହଲ ଶୁଣିଥିଲି ଗଛ ଥିଲେ ଡାଳ ଆପେ ହବ କଳିଆ ଏ ପୃଥିବୀ ଚାହେଁ ନାହିଁ ମୋତେ ଲୋଡ଼ା ଖାଲି ମୋ ମା ପାଉଁଶ ତଳୁ ଉଠିଆରେ ତୁ ଧନ ଧନ ମୋତେ କରେ ତୁ ମୁଁ
ଦର୍ଶକ ବନ୍ଧୁ ଷ୍ଟୁଡ଼ିଓ ବି ରେକର୍ଡେଡ୍ ୱଣ୍ଡରଫୁଲ୍ ସଙ୍ଗ୍, ମାଆକୁ କିଏ ଭଲ ନ ପାଏ, ଆମେ ସମସ୍ତେ ନିଜ ମାଆକୁ ବହୁତ ଭଲ ପାଉ। ଏଠି ଦୁଃଖର ବିଷୟ ଯେ ଏଇ ଗୀତ ମାଆଙ୍କୁ ଡେଡିକେଟ୍ ତ କରାହେଇଛି, ବଟ୍ ଦୁଃଖର କଥା ଏହା କି ଆମ ପ୍ରଡ୍ୟୁସର ଯିଏ ଅଛନ୍ତି ଏଇ ଗୀତର ଶ୍ରୀନିବାସ ପଟ୍ଟନାୟକ ସାର୍, ତାଙ୍କ ମା ଏ ଦୁନିଆରେ ଆଉ ନାହାନ୍ତି, ସେ ଭଗବାନଙ୍କ ପାଖରେ। ସେ ତାଙ୍କ ସ୍ମୃତିରେ ଗୀତ ହେଇଛି। ଲେଟ୍ ଶ୍ରୀମତୀ ସୁଭାଷିନୀ ପାତ୍ର ମ୍ୟାଡମ୍, ତାଙ୍କ ଆତ୍ମାଙ୍କୁ ଭଗବାନ ଶାନ୍ତି ଦିଅନ୍ତୁ। ଆଣ୍ଡ ମ୍ୟୁଜିକ୍ ବାଏ ମାତୃପ୍ରସାଦ ରଥ, ବହୁତ ସୁନ୍ଦର କମ୍ପୋଜ ହେଇଛି। ଲିରିକ୍ସ ବାଏ ଗୁରୁଦତ୍ତ ବେହେରା ଭାଇ, ଆଣ୍ଡ ପ୍ରଡ୍ୟୁସର ହେଉଛନ୍ତି ଶ୍ରୀନିବାସ ପଟ୍ଟନାୟକ। ପ୍ରଡକ୍ସନ ହାଉସ୍ ଶ୍ରୀ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ ହାଉସ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ଭେରି ହାପି, ଭେରି ପ୍ରାଉଡ୍ କି ଏଭଳି ଗୀତ ମୋତେ ମିଳିଛି ଆଜି। ଆଶା କରୁଛି ଆପଣ ସମସ୍ତଙ୍କୁ ଗୀତ ବହୁତ ଭଲ ଲାଗିବ। ଟୁ ଏଞ୍ଜୟ ଦିସ୍ ସଙ୍ଗ୍।